ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ 2026-27 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ଶ୍ରୀମତୀ ସୀତାରମଣ ପୂର୍ବାହ୍ନ 11:00 ବଜେଟ୍ ଅଭିଭାଷଣ ଆରମ୍ଭ କରିବେ। ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ନବମ ବଜେଟ୍ ଉପସ୍ଥାପନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏହା ହେଉଛି ତୃତୀୟ ବଜେଟ୍। ସଂସଦରେ ବଜେଟ୍ ଭାଷଣ ସମାପ୍ତ ହେବା ପରେ ବଜେଟ୍ ଦସ୍ତାବିଜ୍ଗୁଡ଼ିକ ମୋବାଇଲ୍ ଆପ୍ ଏବଂ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଜିଲ୍ଲା ଜୋରନ୍ଦାସ୍ଥିତ ମହିମାପୀଠ ପରିସରରେ ମାଘମେଳା ଦର୍ଶନ ପାଇଁ ଜୋରନ୍ଦା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୀଠର ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକର ଶିଳାନ୍ୟାସ କରିବା ସହ ସାଧାରଣ ସଭାକୁ ଉଦ୍ବୋଧନ ଦେବେ। ଶ୍ରୀ ମାଝୀ ଶୂନ୍ୟ ମନ୍ଦିର, ଗାଦି ମନ୍ଦିର ଆଦି ଦର୍ଶନ କରିବେ ବୋଲି ଜଣାପଡ଼ିଛି। ଜୋରନ୍ଦାରେ ଗତକାଲିଠାରୁ ମାଘମେଳା ଆରମ୍ଭ ହୋଇଛି। ଆସାମର ଗୌହାଟୀଠାରେ ଓଡ଼ିଶା ପରବ 2026 ଉଦ୍ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରବକୁ ଉଦ୍ଘାଟନ କରି କହିଛନ୍ତି, ଓଡ଼ିଶାର ସାଂସ୍କୃତିକ ବୈଭବ ଅନ୍ୟ ରାଜ୍ୟରେ ପ୍ରଦର୍ଶିତ କରିବାର ଏହା ହେଉଛି ବଳିଷ୍ଠ ମାଧ୍ୟମ। ରାଜ୍ୟ ଓ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆହୁରି ସୁଦୃଢ଼ ହେବା ସହ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟିସ୍ଥିତ ସୁନାପୁର ବେଳାଭୂମି ମହୋତ୍ସବ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, ବାଚସ୍ପତି ସୁରମା ପାଢ଼ୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମହୋତ୍ସବର ପ୍ରଥମ ଦିନରେ ଯୋଗଦେବେ। ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସିଏମ୍ କିଷାନ ଯୋଜନାରେ ହିତାଧିକାରୀମାନେ ବ୍ୟାଙ୍କ ଖାତା ସହ ଆଧାର ତଥା କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୁହାଯାଇଛି। ହିତାଧିକାରୀ ଏହି ଆବଶ୍ୟକତା ପୂରଣ କରିବା ଦିଗରେ ଆଧାର ଲିଙ୍କ୍ ଥିବା ମୋବାଇଲ୍ ନମ୍ଘର ଜରିଆରେ ଇ କେୱାଇସି ସହ ସିଏମ୍ କିଷାନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ଆଜିଠାରୁ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ ହେଉଛି। ଏହି ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିରେ ଆୟୋଜିତ ହେବାକୁ ଥିବା ପଲ୍ଲୀଶ୍ରୀ ମେଳାରେ 120 ମଣ୍ଡପକୁ ସ୍ଥାନ ଦିଆଯାଇଛି। ରାୟଗଡ଼ା ଜିଲ୍ଲାରେ ଆୟୋଜିତ ସଡ଼କ ସୁରକ୍ଷା ମାସର ସମାପନ ଦିବସରେ ଶିକ୍ଷାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ଆସନ୍ତା 4-8 ପର୍ଯ୍ୟନ୍ତ ଖଡ଼ିଆଳ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଏକ ବାଲ୍ୟ ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି। ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀତଟରେ ପ୍ରସିଦ୍ଧ ସୀତାକୁଣ୍ଡ ଓ ଦେବରକୁଣ୍ଡ ବାର୍ଷିକ ମେଳା ଆରମ୍ଭ ହୋଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନଦୀରେ ବୁଡ଼ ପକାଇଛନ୍ତି। ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଦୁର୍ଗମ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କର ଅଭିଯୋଗ ଶୁଣିଛନ୍ତି। କୁଟିଆ କନ୍ଧ ଅଧିବାସୀ ରହୁଥିବା ଅଞ୍ଚଳର ଗମନାଗମନ, ପାନୀୟ ଜଳ, ଶିକ୍ଷା, ବିଜୁଳି ଓ ନେଟ୍ୱାର୍କ ଆଦି ସମସ୍ୟାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡ଼ାଖୁଣ୍ଟା ଅଙ୍ଗନବାଡ଼ି କେନ୍ଦ୍ରରେ ସମ୍ପୂର୍ଣ୍ଣତା ଅଭିଯାନ ଦ୍ୱିତୀୟ ପର୍ଯ୍ୟାୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ମାଘ ମେଳାରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ମୈଲମ ଓ ସର୍ବାଙ୍ଗ ନୀତି ପରେ ତିନି ବାଡ଼ରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ କରାଯିବ। ଭାରତୀୟ ତଟରକ୍ଷୀ ବାହିନୀ ଆଜି 50ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1977 ମସିହାରେ ମାତ୍ର 7 କେନ୍ଦ୍ର ସହ ଆରମ୍ଭ ହୋଇଥିବା ତଟରକ୍ଷୀ ବାହିନୀ ଏବେ 155 ଜାହାଜ ଏବଂ 80 ବିମାନ ସହିତ ଏକ ବ୍ୟାପକ ସୁରକ୍ଷା ସଂସ୍ଥାରେ ପରିଣତ ହୋଇଛି। 2030 ସୁଦ୍ଧା ତଟରକ୍ଷୀ ବାହିନୀର 200 କେନ୍ଦ୍ର ସ୍ଥାପନ ସହ 100 ବିମାନ ସାମିଲ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା 4 କ୍ରୀଡ଼ାବିତ୍ଙ୍କୁ ରାଜ୍ୟ ସରକାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ଟୋକିଓ ଡେଫଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିବା ଲୋମା ସ୍ୱାଇଁ, ଏସୀୟ ଯୁବ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ସାର୍ଥକ ଆର୍ଯ୍ୟ, ଫିଡେ ଚେସ୍ ଚମ୍ପିୟନ୍ସିପ୍ରେ ମହିଳା ଦଳରେ ସାମିଲ ହୋଇ କାଂସ୍ୟ ପଦକ ଜିତିଥିବା ପଦ୍ମିନୀ ରାଉତ ଏବଂ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟିନୀ ବିଦୁସ୍ମିତା ଭୋଇଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଅସ୍ମିତା ଜାତୀୟ ରଗ୍ବି ଲିଗ୍ର ସବ୍ଜୁନିୟର ବାଳିକା ବର୍ଗରେ ଓଡ଼ିଶା କର୍ଣ୍ଣାଟକକୁ ପରାସ୍ତ କରିଛି। ସେହିପରି ସିନିୟର ବର୍ଗରେ ଓଡ଼ିଶା ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ପରାସ୍ତ କରି ବିଜୟୀ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟ୍ରେ।